ନମସ୍କାର, ମୋ ନାଁ ବସନ୍ତୀ ନାୟକ, ମୁଁ ରଙ୍ଗଟା ଉପର ସାହିରୁ କହୁଛି। ମୁଁ ଜଣେ ଦିବ୍ୟାଙ୍ଗ ପରିବାର ହେଇଥିବାରୁ ମୋ ପାଖରେ ଚଳିବାରେ ବହୁତ ଅସମର୍ଥ ଅଛି। ମୋ ପାଖରେ ଭଲ ଟଏଲେଟ୍ ନାହିଁ, ଆଉ ମୋର ଭତ୍ତା ଠିକ୍ ସେ ଆସୁନି, ସେଥିପାଇଁ ଟିକେ ମୋ କଥା ରଖିବେ, ତାହେଲେ ମୁଁ ଧନ୍ୟବାଦ କରିବି।
ଆଉ